आजि पवित्र महावीर जयन्ती तिथि तेणु उत्सव उपलक्षे आमर इस्कन भक्तवृन्द ढिंगारपुर रामचन्द्रपुर ग्रामरे श्री श्री हनुमान मन्दिरे किसि भागवत कथा करिबाकै व्यवस्था कराइछि। विशेष भावे ग्रामरे भगवान नाम संकीर्तन होइछन्ति। ତାପରେ ଆମର ଯଜ୍ଞ କାର୍ଯ୍ୟକ୍ରମ ହୋଇଯାଇଛନ୍ତି। ବର୍ତ୍ତମାନ ଆମେ ଗୋଟେ ବାଜିଯାଇଛି ଆଉ ଅଳ୍ପ ସମୟ, ତେଣୁ ଆମେ ଶ୍ରୀମଦ ଭାଗବତଙ୍କର ପଞ୍ଚମ ସ୍କନ୍ଧ 19 ଅଧ୍ୟାୟ ଶ୍ଳୋକ 5 ଉପରେ ଆଲୋଚନା କରିବା। ଆମର ଶ୍ରୀମଦ ଭାଗବତ ପଞ୍ଚମ ସ୍କନ୍ଧରେ ବିଭିନ୍ନ ଭୂଗୋଳ ବିଷୟରେ ବର୍ଣ୍ଣନା କରାଯାଇଛି। ଆମର ଏଇ ଯୋଉ ବିଶ୍ୱ ରହିଛି, ବୈଜ୍ଞାନିକ ମାନେ ସ୍ପୁଟନିକ ପଠାଉଛନ୍ତି, ମଙ୍ଗଳ ଗ୍ରହକୁ ବର୍ତ୍ତମାନ ପଠାଇଛନ୍ତି ଏବଂ ଚନ୍ଦ୍ରକୁ ମଧ୍ୟ ପଠାଇଥିଲେ। ତେଣୁ ସେମାନେ ଜାଣିବା ପାଇଁ ଚାହୁଁଛନ୍ତି ପ୍ରକୃତରେ ସେଠି ସବୁ କ'ଣ ଅଛି, ତେଣୁ କୋଉଠି କ'ଣ ଅଛି ତାକୁ ସ୍ଥାନ ବୋଲି କୁହାଯାଉଛି। ଭାଗବତମରେ ଯୋଉ 10 ଅଧ୍ୟାୟ 10 ବିଷୟ ରହିଛି, ତା ଦେହରେ ଗୋଟିଏ ହେଉଛି ସ୍ଥାନ। ଏଇ ପଞ୍ଚମ ସ୍କନ୍ଧରେ ବିଭିନ୍ନ ଲୋକରେ ବିଭିନ୍ନ ଅଧିବାସୀମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ପଞ୍ଚମ ସ୍କନ୍ଧ 19 ଅଧ୍ୟାୟରେ କିଙ୍ଗ ପୁରୁଷ ବର୍ଷରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ସେତେବେଳେ ହନୁମାନଜୀଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ହନୁମାନଜୀ ଭଗବାନ ରାମଚନ୍ଦ୍ରଙ୍କର ପୂଜା ଆରାଧନା କରୁଛନ୍ତି। ହନୁମାନଙ୍କୁ ମହାଭାଗବତ ବୋଲି କୁହାଯାଉଛନ୍ତି। ମହାଭାଗବତ କହିଲେ ଯେଉଁମାନେ ଅନେକ ଭଗବାନଙ୍କର ବହୁତ ଉନ୍ନତ ଭକ୍ତ, ଯେଉଁମାନେ ସବୁଠି ଭଗବାନଙ୍କୁ ଦର୍ଶନ କରନ୍ତି ସେମାନଙ୍କୁ ମହାଭାଗବତ ବୋଲି କୁହାଯାଏ। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାହାର ମୂର୍ତ୍ତି, ସର୍ବତ୍ର ହଏ ନିଜ ଇଷ୍ଟ ଦେବ ସ୍ତୁତି। ସବୁଠାରେ ସେମାନେ ଯେଉଁମାନେ ମହାଭାଗବତ ସେମାନେ ସବୁଠାରେ ଭଗବାନଙ୍କୁ ଦର୍ଶନ କରନ୍ତି। ତେଣୁ ହନୁମାନ ଯୋଉ ହେଉଛନ୍ତି ସେଇଭଳି ଭାବରେ ଜଣେ ବହୁତ ମହାଭାଗବତ, ଅନ୍ୟ ଅତ୍ୟନ୍ତ ଉଚ୍ଚସ୍ତରର ଭକ୍ତ, ତେଣୁ ତାଙ୍କ ବିଷୟରେ ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆମେ ଏହି ଶ୍ଳୋକଟି ପାଠ କରି ଆମର କଥାକୁ ଶେଷ କରିବା। ଭଗବାନ ରାମଚନ୍ଦ୍ର ବିଷୟରେ ସେ କହୁଛନ୍ତି, ମର୍ତ୍ତ୍ୟାବତାର ସ୍ତୁହ ମର୍ତ୍ତ୍ୟ ଶିକ୍ଷଣ ରକ୍ଷୋ ବଧାଇବ ନ କେବଳ ବିଭୋ କୁତୋନ୍ୟଥା ସ୍ୟାତ୍ ରମତ ସ୍ୱାତ୍ମନ ସୀତାକୃତାନୀ ବ୍ୟସନାନୀ ସ୍ୱରସ୍ୟ। ଭଗବାନ ରାମଚନ୍ଦ୍ରଙ୍କର ହନୁମାନଜୀ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ଜଣେ ଅନନ୍ୟ ଭକ୍ତ। ତେଣୁ ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ଗୋଟେ କଥା କହୁଥିଲେ, ଥରେ ଭଗବାନ କୃଷ୍ଣ ଦ୍ୱାରକାରେ ପଠାଇଲେ ଗରୁଡ଼ଜୀଙ୍କୁ, କହିଲେ ତମେ ଯାଇ ହନୁମାନଙ୍କୁ ଡାକ, ଏଇଠିକା ଡାକିବେ ଦ୍ୱାରକାକୁ ଆସିବା ପାଇଁ। ତେଣୁ ଗରୁଡ଼ଜୀ ଚାଲିଲେ ହନୁମାନଜୀଙ୍କ ପାଖକୁ, ତାଙ୍କୁ କହିଲେ ଯେ ଭଗବାନ ଆପଣଙ୍କୁ ଆମର ଭଗବାନ କୃଷ୍ଣ ନିମନ୍ତ୍ରଣ କରିଛନ୍ତି, ଆପଣ ଆସନ୍ତୁ। କିନ୍ତୁ ହନୁମାନଙ୍କ ଶୁଣିଲେ ନାହିଁ। ବାରମ୍ବାର କହିବା ପରେ ହନୁମାନ ଯୋଉ କ୍ରୋଧ ପ୍ରକାଶ କରି ଗୋଟେ ଲାଙ୍ଗୁଡ଼ରେ ଏଭଳି ଗୋଟେ ପୁଚ୍ଛ ଗୋଟେ ମାରିଲେ ଯେ ସିଏ ଗରୁଡ଼ଜୀ ଆସି ପହଞ୍ଚିଲେ ଦ୍ୱାରକାରେ ପଡ଼ିଲେ ଆସିକି ଭଗବାନ କୃଷ୍ଣଙ୍କ ପାଖରେ। ତେଣୁ ଭଗବାନ ଜାଣିଲେ କଣ ହେଇଛି ଘଟଣା। ତେଣୁ ସେ କହିଲେ ତମେ କାହିଁକି କହୁଛ କୃଷ୍ଣ ଡାକୁଛନ୍ତି ବୋଲି, ତମେ କହିବ ରାମଜୀ ଡାକୁଛନ୍ତି। ତେଣୁ ଗରୁଡ଼ଜୀ ପୁଣି ଥରେ ଯାଇ ହନୁମାନଜୀଙ୍କୁ ପ୍ରାର୍ଥନା କଲେ ଯେ ଆପଣ ଆମର ଭଗବାନ ରାମଚନ୍ଦ୍ର ଡାକୁଛନ୍ତି ଦ୍ୱାରକାରେ, ଆପଣଙ୍କୁ ଅପେକ୍ଷା କରିଛନ୍ତି, ଆପଣ ଆସନ୍ତୁ। ଭଗବାନ ରାମଚନ୍ଦ୍ର ଡାକୁଛନ୍ତି, ମତେ ଆଗରୁ କାହିଁ କହିଲେନି, କହିଲେ ତାପରେ ସେ ପ୍ରସ୍ତୁତ ହେଲେ ଆସିବା ପାଇଁ। ତେଣୁ ଗରୁଡ଼ଜୀ ତାଙ୍କୁ ଅନୁରୋଧ କଲେ ଯେ ଆପଣ କାହିଁକି ନିଜ ଚେଷ୍ଟାରେ ଆସିବେ, ମୋର କାନ୍ଧରେ ବସନ୍ତୁ, ମୋର ପୃଷ୍ଠରେ ବସନ୍ତୁ, ମୁଁ ଆପଣଙ୍କୁ ନେଇ ଦ୍ୱାରକାରେ ପହଞ୍ଚେଇ ଦେବି। ହନୁମାନ ଯୋଗ ନା ନା ତମେ ଆଗରୁ ଯାଅ, ମୁଁ ମୋର ଦେବି କହିଯାଇଛନ୍ତି। ତାପରେ ଗରୁଡ଼ଜୀ ଆସି ପହଞ୍ଚିଲା ବେଳକୁ ଦେଖିଲେ ହନୁମାନଜୀ ଆସି ବସିଛନ୍ତି ଦ୍ୱାରକାରେ ବସିଛନ୍ତି। ଭଗବାନ କୃଷ୍ଣ ରାମଚନ୍ଦ୍ର ବେଶରେ ବସିଛନ୍ତି, ବଳରାମ ଲକ୍ଷ୍ମଣ ବେଶରେ ବସିଛନ୍ତି ଏବଂ ରୁକ୍ମିଣୀ ଦେବୀ ସୀତା ଦେବୀ ଉପରେ ବସିଛନ୍ତି। ତେଣୁ ହନୁମାନଜୀ ସେଠି ବସିଛନ୍ତି, ଆପଣ ଯେମିତି ଦେଖୁଛନ୍ତି ରାମ ଲକ୍ଷ୍ମଣ ସୀତା ହନୁମାନଜୀ, ସେଭଳି ଭାବରେ ସେ ବସିଛନ୍ତି ଭଗବାନ ହନୁମାନଜୀ। ତେଣୁ ଭଗବାନଙ୍କର ଅନନ୍ୟ ଭକ୍ତ ହେଉଛନ୍ତି ହନୁମାନଜୀ। ତେଣୁ ଗୋଟିଏ ଶ୍ଳୋକ ବର୍ଣ୍ଣନା କୁହାଯାଇଛି ଯେ ଶ୍ରୀନାଥ ଜାନକୀନାଥ ଅଭେଦ ପରମାତ୍ମନି మమ జీవన సర్వస్వ రామ రాజలోచన శ్రీనాథ లక్ష్మీదేవింకర శ్రీకరనాథ భగవాన్ కృష్ణ విష్ణు ఏం జానకీనాథ జానకీదేవి సీతాదేవింకర నాథ రామచంద్ర భగవాన్ రామచంద్ర ఏమనవుతుంది పరమాత్మని ఏమనవుతుంది పరమాత్మ ఏమనవుతుంది భగవాన్ ఏమో తంకర కొనసి భేదని అభేద పరమాత్మని కిందు హనుమాన్ కథా కూర్చి మమ జీవన సర్వస్వ రామ రాజవలోచన మోర్ జీవన సర్వస్వ అవుతుంది భగవాన్ రామచంద్ర తిను హనుమాన్ జీవు మందిరే ఆమె సెయిన్ భగవాన్ రామచంద్ర కథా వర్ణనా కరివా ఆమె శ్రీమద్ భాగవతం నవమ స్కందరే దుటి అధ్యాయ భగవాన్ రామచంద్ర విషయ వర్ణనా కరయైచి తిను ఆమె సంక్షేప వర్ణనా కరివా ఏ జో ప్రార్థనరే హనుమాన్ జీవు కోసంది ଯେ ମର୍ଯ୍ୟାବତାର ସ୍ତୁହ ମର୍ତ୍ତ୍ୟ ଶିକ୍ଷଣ ଭଗବାନ ଯେଉଁ ବିଭିନ୍ନ ସମୟରେ ଆସୁଛନ୍ତି ବିଭିନ୍ନ ଯୁଗରେ ଭଗବାନ ଆସନ୍ତି ଯଦା ଯଦା ହି ଧର୍ମସ୍ୟ ଯେଉଁ କୁହାଯାଇଛି ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଜାମ୍ୟହଂ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ଭଗବତ ଗୀତାରେ ଭଗବାନ ଚତୁର୍ଥ ଅଧ୍ୟାୟରେ ଅର୍ଜୁନଙ୍କୁ ଯୋଉ ଜ୍ଞାନ ଦେଇଛନ୍ତି ସେଥିରେ ସେ କହୁଛନ୍ତି ଯେ ଯେତେବେଳେ ଧର୍ମର ଗ୍ଲାନି ହୁଏ ଏବଂ ଧର୍ମର ଗ୍ଲାନି ହେଲା ମାନେ ଅଧର୍ମର ଅଭ୍ୟୁତ୍ଥାନ ହେବ ଏବଂ ସେହି ସମୟରେ ଭଗବାନ ପ୍ରତି ଯୁଗରେ ଆସନ୍ତି ଭଗବାନ ଯୁଗେ ଯୁଗେ ତେଣୁ ବିଶେଷ ଭାବରେ ଭଗବାନ କହୁଛନ୍ତି ଯେ କଣ ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ ତିନୋଟି କାର୍ଯ୍ୟ ଭଗବାନ କରନ୍ତି ଗୋଟିଏ ହେଲା ଯେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି ପରିତ୍ରାଣାୟ ସାଧୁନା ତ୍ରାଣ ପରିତ୍ରାଣ କରନ୍ତି ପରିତ୍ରାଣ ଆମେ ସାଧାରଣତଃ ପାଆନ୍ତି ଲୋକମାନେ ପରିତ୍ରାଣ କହିଲେ ସାଧୁମାନଙ୍କୁ ରକ୍ଷା କରନ୍ତି ସାଧୁମାନଙ୍କୁ ଦୁଃଖ କଷ୍ଟ ମୁକ୍ତ କରନ୍ତି ଏଇଟା ପ୍ରକୃତରେ ଗୋପାଳ ମହାରାଜ କହୁଛନ୍ତି ପ୍ରକୃତରେ ଯେଉଁମାନେ ସାଧୁ ସେମାନେ ତ୍ରିତାପରୁ ଉର୍ଦ୍ଧରେ ମହାତ୍ମାନସ ମାନ ପାଠ ଦୈବିନ ପ୍ରକୃତି ମା ସୀତା ଭଗବତ ଗୀତାର ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ହେଉଛନ୍ତି ମହାତ୍ମା ତେଣୁ ସେମାନେ ଏଇ ତ୍ରିଗୁଣ ଭିତରେ ନଥାନ୍ତି ସେମାନେ ତ୍ରିଗୁଣ ଭିତରେ ଯେଉଁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ରହିଛି ସେ ଦୁଃଖ କଷ୍ଟ ସେମାନେ ଭୋଗ କରନ୍ତି ନାହିଁ ସେମାନେ ତ୍ରିଗୁଣର ଉର୍ଦ୍ଧରେ ଭଗବାନଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି ସେ ଶକ୍ତିରେ ସେମାନେ ଚାଳିତ ହୁଅନ୍ତି ତେଣୁ ତାଙ୍କର କୌଣସି ଦୁଃଖ କଷ୍ଟ ନଥାଏ କିନ୍ତୁ ଭଗବାନ ସେମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ପରିତ୍ରାଣାୟ ସାଧୁନା ଭଗବାନଙ୍କର ଭକ୍ତଙ୍କର କେବଳ କାର୍ଯ୍ୟ ହେଉଛି ସେ ଭଗବାନଙ୍କ ସେବାରେ ଲିପ୍ତ ରହନ୍ତି ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ମଚିତା ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ସେମାନ ନିତ୍ୟମ ତୁଷନ୍ତି ଚ ରମନ୍ତି ଚ ଭକ୍ତର ଲକ୍ଷଣ ହେଉଛି ସେମାନେ ସବୁବେଳେ ତାଙ୍କର ଚିତ୍ତରେ ତାଙ୍କର ମନରେ ସବୁବେଳେ ଭଗବାନ ହିଁ ରହିଛନ୍ତି ମଚିତ ମଦଗତ ପ୍ରାଣ ଭଗବାନ ପାଇଁ ସେ ପ୍ରାଣକୁ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ତେଣୁ କଥାନ୍ତ ମଚିତ ମଦଗତ ପ୍ରାଣ ବୋଧାନ୍ତ ପରସ୍ପରମ ଯେତେବେଳେ ସେମାନେ ଦୁଇ ଭକ୍ତ ମିଳିତ ହୁଅନ୍ତି ସେମାନେ ଭଗବାନଙ୍କ ବିଷୟରେ ହିଁ ଆଲୋଚନା କରନ୍ତି ହରେ କୃଷ୍ଣ 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 ହରେ 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 ରାମ ଖାଲି ଟିକେ କଥା ହୁଅନ୍ତି ତା ନୁହଁ କଥାନ୍ତ ନିତ୍ୟମ ସବୁବେଳେ ଭଗବାନଙ୍କ ବିଷୟରେ କଥା ହେଇ ତୁଷନ୍ତି ଚ ରହନ୍ତି ଚ ସେଇ କଥାରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ତେଣୁ ଭଗବାନ ଯେଉଁ ପରିତ୍ରାଣାୟ ସାଧନା ଯେଉଁ କୁହାଯାଇଛି ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ଲୀଳା ହେଇଛି ସେ ଲୀଳାକୁ ଯେତେବେଳେ ସ୍ମରଣ କରନ୍ତି ବା ସେ ଲୀଳାକୁ କୀର୍ତ୍ତନ କରନ୍ତି ବା ସେ ଲୀଳାକୁ ସ୍ମରଣ କରନ୍ତି ସେଇଥିରେ ସେମାନେ ଆନନ୍ଦିତ ହୁଅନ୍ତି ତେଣୁ ହନୁମାନ ଯୋଉ କହୁଛନ୍ତି ଭଗବାନଙ୍କର ଯେଉଁ ଅବତାର ହେଉଛନ୍ତି ମଧ୍ୟାବତାର ସ୍ତୁତି ମର୍ତ୍ତ୍ୟ ଶିକ୍ଷଣ ଭଗବାନଙ୍କର ଆସିବାର ମୁଖ୍ୟ କାରଣ ହେଉଛି ମର୍ତ୍ତ୍ୟ ଶିକ୍ଷଣ ମର୍ତ୍ତ୍ୟବାସୀ ଯେଉଁମାନେ ପ୍ରକୃତରେ ଜାଣିନାହାନ୍ତି ଯେଉଁମାନେ ଅବିଦ୍ୟା ଭିତରେ ଅଛନ୍ତି କାରଣ ଏ ବୌଦ୍ଧିକ ଜଗତ ଯେତେବେଳେ ସୃଷ୍ଟି ହେଉଛି ସେତେବେଳେ ବ୍ରହ୍ମା ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ ଏଭଳି ବିଭିନ୍ନ ପ୍ରକାର ଅବିଦ୍ୟା ରହିଛି ଏ ଯେଉଁ ମାୟା ଯେଉଁ ଜିନିଷଟା ନୁହଁ ତାହା ହିଁ ପ୍ରତିମା ହେଉଛି ସତ୍ୟ ଭଳି ତେଣୁ ଇଏ ହେଉଛି ଅବିଦ୍ୟା, ପାଞ୍ଚ ପ୍ରକାର ଅବିଦ୍ୟା ଭୌତିକ ଜଗତରେ ସୃଷ୍ଟି ହେଇଛି। ତେଣୁ ସମସ୍ତେ ଏଇ ଅବିଦ୍ୟା ଭିତରେ ହିଁ ଅଛନ୍ତି, ତେଣୁ ସେମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଇପାରୁନାହାନ୍ତି। ବଦ୍ଧ ଜୀବ ସେମାନେ ତାଙ୍କୁ କୁହାଯାଏ ବଦ୍ଧ ଜୀବ। ତେଣୁ ଭଗବାନ ଆସି ଯେଉଁ ବିଭିନ୍ନ ପ୍ରକାର ଲୀଳା କରନ୍ତି, ସେ ହେଉଛି ବଦ୍ଧ ଜୀବକୁ ଶିକ୍ଷା ଦେବା ପାଇଁ। ମତ୍ୟାବତାର ସ୍ତ୍ରୀ ମତ୍ୟ ଶିକ୍ଷଣ, ଭଗବାନଙ୍କର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମତ୍ୟ ଶିକ୍ଷଣ, ମନୁଷ୍ୟମାନଙ୍କୁ ଶିକ୍ଷା ଦେବେ, ବିଶେଷ ଭାବେ ମନୁଷ୍ୟମାନଙ୍କୁ ଶିକ୍ଷା ଦେବେ। ଭଗବାନ ଯୋଉ ଆସିଥିଲେ, ଭଗବାନ ରାମଚନ୍ଦ୍ର ରୂପରେ ଆସିଥିଲେ, ଯୋଉ ମର୍ଯ୍ୟାଦା ସ୍ଥାପନ କରିକି ଯାଇଛନ୍ତି, ସେ ମାନବ ଜାତିକୁ ଶିକ୍ଷା ଦେଉଛନ୍ତି ମର୍ଯ୍ୟାଦା କେମିତି ସ୍ଥାପନ କରିବାକୁ ପଡିବ, କେମିତି ମର୍ଯ୍ୟାଦା ଅନୁସାରେ କାର୍ଯ୍ୟ କରିବାକୁ ପଡିବ, ଏସବୁ ଶିକ୍ଷା ଦେଇଛନ୍ତି। ମତ୍ୟାବସ୍ଥାର ମତ୍ୟ ଶିକ୍ଷଣ ପ୍ରଭୁ ରକ୍ଷ ବଧା ହେବ ନ କେବଳ ବିଭୁ, ଭଗବାନଙ୍କର ଆସିବାର ଉଦ୍ଦେଶ୍ୟ ନୁହଁ କେବଳ ରାକ୍ଷସମାନ ବଦ୍ଧ କରିବା। ଯଦିଓ ଭଗବାନ କହୁଛନ୍ତି ଯେ ବିନାଶ ହେଉଛି ଦୁଷ୍କୃତାମ, ଯୋଉ ଦୁଷ୍କୃତ କହିଲେ ବିଭିନ୍ନ ପ୍ରକାର ଦୁଷ୍କୃତ ରହିଛନ୍ତି, ବିଶେଷ ଭାବରେ ଯେଉଁମାନଙ୍କର କୌଣସି ସ୍ୱୀକୃତି ନାହିଁ, ଯେଉଁମାନଙ୍କର କିଛି ପୁଣ୍ୟ ନାହିଁ, ସେମାନଙ୍କୁ ଦୁଷ୍କୃତିବାନ ବୋଲି କୁହାଯାଉଛି। ଚାରି ପ୍ରକାର ଦୁଷ୍କୃତିବାନ ବିଷୟରେ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ନମାମ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପବିତ ଜ୍ଞାନମ ଆଶ୍ରମ ଭାବମାଶ୍ରିତା। କୋଉମାନେ ସେ ଦୁଷ୍କୃତ? ଦୁଷ୍କୃତି ମାନେ ନା ଯେଉଁମାନେ ମୂର୍ଖ ବ୍ୟକ୍ତି, ଯେଉଁମାନେ ନରାଧମ, ଯେଉଁମାନେ ଚାରି ଲକ୍ଷ ପ୍ରକାର ଯେଉଁ ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ଏବଂ ଯଦିବା କେତେ ଜଣଙ୍କର ଜ୍ଞାନ ଅଛି, ଯଦିବା କେତେ ଜଣଙ୍କର ଜ୍ଞାନ ଅଛି, ସେ ଜ୍ଞାନ ଭଗବାନ କହୁଛନ୍ତି ମାୟା ଅପବିତ ଜ୍ଞାନ। ପ୍ରଶ୍ନ ଆସିବ ଅର୍ଜୁନଙ୍କର ମନରେ, ଚିନ୍ତା ଆସୁଛି ବା ପ୍ରଶ୍ନ ଆସୁଛି, ଭଗବାନ ଯେତେବେଳେ କହୁଛନ୍ତି ଚାରି ପ୍ରକାର ବ୍ୟକ୍ତି ମୋର ଶରଣରେ ଯାଉନାହାନ୍ତି, ପ୍ରଥମେ ହେଉଛନ୍ତି ଯେଉଁମାନେ ମୂର୍ଖ ବ୍ୟକ୍ତି, ତାପରେ କହୁଛନ୍ତି ଯେଉଁମାନେ ଅଧମ ଶ୍ରେଣୀର, ତେଣୁ ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସୁଛି ଯେଉଁମାନେ ବିଜ୍ଞାନ ବ୍ୟକ୍ତି, ଯେଉଁମାନେ ବିଜ୍ଞ ବ୍ୟକ୍ତି, ସେମାନେ କାହିଁକି ଯାଉନାହାନ୍ତି? ତେଣୁ ଅର୍ଜୁନଙ୍କର ପଚାରିବା ପୂର୍ବରୁ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି ଯେ ମାୟା ଅବହୃତ ଜ୍ଞାନ। ଯଦିଓ ଜ୍ଞାନ ସେମାନଙ୍କର ଅଛି, ଯେଉଁଭଳି ଭାବରେ ଆମେ ଦେଖିବା ବୈଜ୍ଞାନିକମାନଙ୍କର ବହୁତ ଜ୍ଞାନ ରହିଛି, ବା ଅତ୍ୟନ୍ତ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ରହିଛନ୍ତି ଯେଉଁମାନଙ୍କର ବହୁତ ଜ୍ଞାନ ରହିଛି, କିନ୍ତୁ ସେ ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଥିବା ହେତୁ ସେମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ଭଗବାନ କହୁଛନ୍ତି ମାୟା ଅପହୃତ ଜ୍ଞାନ ଏବଂ ଆସୁରମ ଭାବମାସିକା। ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଅସୁର ସ୍ୱଭାବ ସମ୍ପର୍କ ବିଷୟରେ ବିସ୍ତାର ଭାବରେ ଭଗବାନ କହିଛନ୍ତି, ଅସୁର ସ୍ୱଭାବ ସମ୍ପନ୍ନଙ୍କର ବ୍ୟକ୍ତିଙ୍କର ମୁଖ୍ୟ ଲକ୍ଷଣ ହେଉଛି ଯେ ଭଗବାନ ନାହାନ୍ତି। ଅସତ୍ୟଂ ଅପ୍ରତିଷ୍ଠନ୍ତେ ଜଗଦାହୁର ନିଶ୍ୱରମ ଅପରସ୍କର ସମ୍ବୁଦ୍ଧମ କିମ୍ନ କାମ ହୋଇଥିବମ୍। ଏ ଭୌତିକ ଜଗତ ଯୋଉ ହେଇଛି, ଇଏ ହେଉଛି ଅସତ୍ୟ, ଆର କୌଣସି ମୂଳଧାର କିଛି ନାହିଁ, ଇଏ ମନୁଗମନ ହେଇଯାଇଛି, ଏଥିରେ କୌଣସି ଈଶ୍ୱର ନାହାନ୍ତି, ଏଥିରେ କୌଣସି ନିୟନ୍ତ୍ରଣକାରୀ ନାହାନ୍ତି। ଯଦି ବା କେହି ନିୟନ୍ତ୍ରଣକାରୀ ଅଛନ୍ତି ତାହେଲେ ହେଉଛି ସେ ହେଉଛି ମୁଁ ନିଜେ ଈଶ୍ୱରହମ୍ ଅହମ୍ ଭୋଗୀ ସିଦ୍ଧହମ୍ ବଳବାନ ସୁଖୀ। ଏ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଅସୁର ସ୍ୱଭାବ ସମ୍ପର୍କ ବିଷୟରେ ଯୋଉ ଲକ୍ଷଣ ସବୁ ରହିଛି ସେ ବିଷୟରେ ଭଗବାନ କହିଛନ୍ତି। ତେଣୁ ଏଇ ଯୋଉ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନେ ପ୍ରକୃତ ସମସ୍ତେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ତେଣୁ ଅର୍ଜୁନ ହନୁମାନଙ୍କୁ କହୁଛନ୍ତି ଯେ ରକ୍ଷ ବଧାଏବ ନ କେବଳମ୍ ବିଭୁ, କେବଳ ଏଇ ରାକ୍ଷସମାନଙ୍କୁ ବଧ କରିବା ପାଇଁ ଏଇଟା ଭଗବାନଙ୍କ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ନୁହଁ। କୁତୋନ୍ୟଥା ସାତ୍ ରମତ ସ୍ୱାତ୍ମନ, ଅନ୍ୟ କଣ ହେଇପାରେ, ଘଟଣା କାରଣ କଣ ହେଇପାରେ? କୁତୋନ୍ୟଥା ସାତ୍ ରମତ ସ୍ୱାତ୍ମନ, କାରଣ ଭଗବାନ ହେଉଛନ୍ତି ସବୁବେଳେ ଆତ୍ମାନ, ସେମାନେ ଆତ୍ମାରେ ହିଁ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବାନ ଏ ଭୌତିକ ଜଗତରେ ଆମେ ଯେମିତି ଆନନ୍ଦ ପ୍ରାପ୍ତ ହେଉଛେ, ଭଗବାନ ସେଭଳି ଭୌତିକ ବସ୍ତୁରୁ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ସେ ସ୍ୱୟଂ ଆନନ୍ଦମୟ, ସଚିଦାନନ୍ଦମୟ। ସେ ହେଉଛନ୍ତି ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ ବ୍ରହ୍ମ, ତାଙ୍କ ବ୍ରହ୍ମ ସେମିତିରେ କହୁଛନ୍ତି ଭଗବାନ। ଆମେ ଦେଖୁଛେ ଅନେକ ଭୌତିକ ଜଗତରେ ଭଗବାନ ଅଛନ୍ତି ବା ନିୟନ୍ତ୍ରଣକାରୀ ଅଛନ୍ତି। ଆଜିକାଲି ବିଶେଷ ଭାବରେ ଓଡ଼ିଶାରେ ବିଭିନ୍ନ ପୁରପଲ୍ଲୀ ମାନଙ୍କରେ ଅନେକ କହୁଛନ୍ତି ଇଏ ହେଉଛନ୍ତି ଭଗବାନଙ୍କର ଅବତାର, ଇଏ ଭଗବାନଙ୍କର ଅବତାର। ଆଜି ଆମେ ଯେତେବେଳେ ନାମ କୀର୍ତ୍ତନ କରୁଥିଲୁ, ଆମର ପ୍ରଭୁ ସେଟା ଗାନ କରୁଥିଲେ, କଳିକାଳରେ ଭଗବାନ ନାମ ରୂପରେ ଆସିଛନ୍ତି। ଆମ ପ୍ରଭୁପାଦ ମହାରାଜ କହନ୍ତି ଯେ ଯୋଉଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କର ବା ଭଗବାନ କୃଷ୍ଣଙ୍କର ଯୋଉ ବିଷୟରେ ଆମେ ଶୁଣୁଛେ, ଭଗବାନ ରାମଚନ୍ଦ୍ର ଆସିଥିଲେ ଲକ୍ଷ ଲକ୍ଷ ବର୍ଷ ତଳର ଘଟଣା, ଭଗବାନ କୃଷ୍ଣ ଆସିଥିଲେ 5000 ବର୍ଷ ତଳେ। ସେ ଯୋଉଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, ଯୋଉଭଳି ଭାବରେ ଶିକ୍ଷା ପ୍ରଦାନ କରିଛନ୍ତି, ଆଜି ସମସ୍ତ ମାନବ ଜାତିକୁ ଦୂରି ହେଉଛନ୍ତି। ବିଶେଷ ଭାବରେ ଯେଉଁମାନେ ଭଗବାନଙ୍କ ଭକ୍ତ, ରାମରାଜ୍ୟ କହିଲେ ସେମାନେ ଦୂରି ହେଉଛନ୍ତି। ରାମରାଜ୍ୟ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଏ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ରାମ ଆଣ୍ଡ କୃଷ୍ଣ ଆର୍ ଷ୍ଟିଲ୍ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍ ଇନ୍ ଦ ଏଜ୍ ଅଫ୍ କଳି ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ଭଗବାନ ରାମ ଏବଂ ଭଗବାନ କୃଷ୍ଣ ଏ ଯୁଗରେ ମଧ୍ୟ କଳିଯୁଗରେ ମଧ୍ୟ ଉପସ୍ଥିତ ଅଛନ୍ତି। କିଭଳି ଅଛନ୍ତି ନା ତାଙ୍କର ନାମ ମାଧ୍ୟମରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଯେଉଁମାନେ ଭଗବାନ ନାମର ଆଶ୍ରୟ ନେବେ ସେମାନେ ଭଗବାନ ରାମଚନ୍ଦ୍ର ଓ ଭଗବାନ କୃଷ୍ଣଙ୍କର ଉପସ୍ଥିତି ଉପଲବ୍ଧି ସେମାନେ କରିବେ। ତେଣୁ ଏଇ ଯୋଉ କୁହାଯାଉଛି ଯେ ବ୍ରହ୍ମା ତାଙ୍କ ବ୍ରହ୍ମ ସଂଜ୍ଞାରେ ବର୍ଣ୍ଣନା କରିଛନ୍ତି, ସମସ୍ତଙ୍କର କିଛି ନିୟନ୍ତ୍ରଣ ଶକ୍ତି ରହିଛି, କାରଣ ଆମେ ହେଉଛନ୍ତି ସେ ଈଶ୍ୱର ପରମେଶ୍ୱରଙ୍କର ଅଂଶ। ପରମେଶ୍ୱର ଈଶ୍ୱର କହିଲେ ନିୟନ୍ତ୍ରଣକାରୀ, ଭଗବାନ ହେଉଛନ୍ତି ପରମେଶ୍ୱର, ସେ ହେଉଛନ୍ତି ପୂର୍ଣ୍ଣ ନିୟନ୍ତ୍ରଣକାରୀ, ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି। ଆମେ ଭୌତିକ ଜଗତରେ ଯେତେ ନିୟନ୍ତ୍ରଣକାରୀ ଦେଖିବା, ସମସ୍ତଙ୍କର ଉପରେ ଆଉ କିଛି ଜଣେ ନିୟନ୍ତ୍ରଣକାରୀ ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଆମେ ଅନ୍ତିମ ନିୟନ୍ତ୍ରଣକାରୀଙ୍କୁ ଆସିବା, ସେ ହେଉଛନ୍ତି ଈଶ୍ୱର ପରମ କୃଷ୍ଣ। ଭଗବାନ କୃଷ୍ଣ ହେଉଛନ୍ତି ପରମେଶ୍ୱର ବା ପରମ ନିୟନ୍ତ୍ରଣକାରୀ, ସଚ୍ଚିଦାନନ୍ଦ ବିଗ୍ରହ। ସେ କିଭଳି ନା ତାଙ୍କର ଯୋଉ ଶରୀର ରହିଛି, ତାଙ୍କର ଯୋଉ ବିଗ୍ରହ ରହିଛି, ସେ ହେଉଛି ସଚ୍ଚିଦାନନ୍ଦ। ସତ୍ କହିଲେ ସବୁବେଳେ ପାଇଁ ରହୁଛନ୍ତି ସେ, ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ଆନନ୍ଦମୟ। ଆମେ ଏ ଯୋଉ ଶରୀର ପ୍ରାପ୍ତ ହୋଇଛେ, ଏ ବିପରୀତ ଶରୀର ଆମେ ପ୍ରାପ୍ତ ହୋଇଛେ, ଏ ହେଉଛି ଅସତ୍, ଅଚିତ୍ ଏବଂ ନିରାନନ୍ଦମୟ। କାରଣ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ଭଗବାନଙ୍କଠାରୁ ଭୁଲି ଯାଇ ଭଗବାନ ଯୋଉଭଳି ଭାବରେ ଉପଭୋଗ କରୁଛନ୍ତି, ଯୋଉମାନେ ଭଗବାନ ଯୋଉଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯୋଉମାନେ ଭଗବାନ ଯୋଉଭଳି ଭାବରେ ଉପଭୋଗ କରି ଆମେ ସେଇଭଳି ଭାବରେ ଚିନ୍ତା କରୁଛେ ଉପଭୋଗ କରିବା ପାଇଁ। ସେଥିପାଇଁ ଭଗବାନ ଏ ମାୟା ଜଗତକୁ ଆମକୁ ପ୍ରେରଣ କରିଛନ୍ତି, ଅବିଦ୍ୟା ଜଗତକୁ ପ୍ରେରଣ କରିଛନ୍ତି। ଏ ଅବିଦ୍ୟାରେ ରହିକରି ଆମେ ଭାବୁଛେ ଦୁଃଖକୁ ସୁଖ ବୋଲି ଭାବୁଛେ। ତେଣୁ ଆମେ ଏ ଯୋଉ ଶରୀର ପ୍ରାପ୍ତ ହେଇଛେ, ଏ ସଚ୍ଚିଦାନନ୍ଦ ଶରୀର ଆମେ ପ୍ରାପ୍ତ ହେଇନି। ଆମର ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି, ଆମ ସମସ୍ତଙ୍କର ଗୋଟିଏ ସଚ୍ଚିଦାନନ୍ଦମୟ ଶରୀର ରହିଛି, ଯୋଉଭଳି ଭାବରେ ଭଗବାନଙ୍କର ରହିଛି ଗୋଟିଏ ସଚ୍ଚିଦାନନ୍ଦମୟ ଶରୀର, ସଚ୍ଚିଦାନନ୍ଦମୟ ବିଗ୍ରହ, ସେଭଳି ଆମ ସମସ୍ତଙ୍କର ଗୋଟେ ସେଇ ସଚ୍ଚିଦାନନ୍ଦମୟ ବିଗ୍ରହ ରହିଛି। କିନ୍ତୁ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ଯେହେତୁ ଆମର ଏ ଭୌତିକ ଜଗତ ମାୟା ରଚିତ ଏଇ କାରାଗାରରେ ଆମର ବନ୍ଦୀ ହେଇଛେ, ଯେମିତି ଆମର ସରକାରଙ୍କର ନିୟମ ଭଙ୍ଗ କଲେ ଲୋକମାନେ ଯେଉଁମାନେ ଜେଲ୍ ଯାଆନ୍ତି, ତାଙ୍କ ପୋଷାକ କାଢ଼ିଦେଇ ତାଙ୍କୁ ଗୋଟେ ନମ୍ବର ପୋଷାକ ଦିଆଯାଏ, ଏତେ ନମ୍ବର କେତେ ନମ୍ବର, ଏଇଭଳି ସବୁ ରହିଛି। ତେଣୁ ସେଇଭଳି ଭାବରେ ଆମେ ଯେତେବେଳେ ଏଇ ଭୌତିକ ଜଗତକୁ ଆସୁଛେ, ସେତେବେଳେ ଆମର ଯୋଉ ସଚ୍ଚିଦାନନ୍ଦମୟ ଶରୀର ରହିଛି, ସେ ଶରୀରକୁ ଆମର ବର୍ତ୍ତମାନ ଲୁଚେଇ ଦିଆଯାଇଛି। ବର୍ତ୍ତମାନ ଆମକୁ ଗୋଟେ ଶରୀର ଯୋଉ ଦିଆଯାଇଛି, ଏ ଭୌତିକ ଜଗତରେ ଯୋଉ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଏ 84 ଲକ୍ଷ ପ୍ରକାର ଶରୀର ଭଗବାନ ସୃଷ୍ଟି କରିଛନ୍ତି। ତେଣୁ ଆମେ ଏ ଯୋଉ ଶରୀର ପ୍ରାପ୍ତ ହେଉଛେ, ଇଏ ହେଉଛି ଅସତ୍, ଅଚିତ୍ ଏବଂ ନିରାନନ୍ଦମୟ। ଏ ଶରୀର ଆମେ ଯେତେବେଳେ ଜନ୍ମ ହେଉଛେ, ଏ ଶରୀର ଆମକୁ ମିଳିଛି, ପୁଣି ଯେତେବେଳେ ମୃତ୍ୟୁବରଣ କରିବା, ଏ ଶରୀର ଚାଲିଯିବ ଏବଂ ଆମେ ଅଜ୍ଞାନ ଭିତରେ ରହିଛେ। ସେଥିପାଇଁ ଆମର ଆବଶ୍ୟକତା ହେଉଛି ଜଣେ ଜ୍ଞାନ ଜଣେ ପ୍ରାପ୍ତ ହୋଇଛନ୍ତି, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ଯେ ଜ୍ଞାନ ଜ୍ଞାନେନ ତତ୍ତ୍ୱଦର୍ଶିନ। ଆମେ ଯେହେତୁ ଅଜ୍ଞାନ ଭିତରେ ରହିଛେ, ସେଥିପାଇଁ ଆମର ମାନବ ଜନ୍ମ ଯେତେବେଳେ ଜଣେ ପ୍ରାପ୍ତ ହେଉଛି, ଜଣେ ଉଚ୍ଚ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ସେତେବେଳେ ମାନବ ଜନ୍ମର କର୍ତ୍ତବ୍ୟ ହେଉଛି ମାନବ ମାନଙ୍କର ଯେ ସେମାନେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ସେ ଆମକୁ ଜ୍ଞାନ ପ୍ରଦାନ କରିବେ। ଉପଦେଖ୍ୟନ୍ତି ଯେ ଜ୍ଞାନ ଜ୍ଞାନ ତତ୍ତ୍ୱଦର୍ଶିନ। ଉପଯୁକ୍ତ ଗୁରୁ ହେଉଛନ୍ତି କିଏ ନା ଯିଏ ହେଉଛନ୍ତି ତତ୍ତ୍ୱଦର୍ଶୀ, ଯିଏ ଭଗବାନଙ୍କୁ ଦର୍ଶନ କରିଛନ୍ତି, ଭଗବାନଙ୍କୁ ଅନୁଭବ କରିଛନ୍ତି ଏବଂ ସେ ମଧ୍ୟ ସମସ୍ତ ବୈଦିକ ଶାସ୍ତ୍ରର ଜ୍ଞାନ ତାଙ୍କ ପାଖରେ ଅଛି। ତେଣୁ ସେହିଭଳି ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯାଇ ତାଙ୍କୁ ଯଦି ଆମେ ତାଙ୍କର ଶରଣରେ ଯିବା, ତାହେଲେ ସେ ଆମକୁ ପ୍ରକୃତ ଜ୍ଞାନ ପ୍ରଦାନ କରିବେ। କାରଣ ଆମେ ଯେଉଁ ଶରୀର ପ୍ରାପ୍ତ ହୋଇଛେ, ଇଏ ହେଉଛି ଅଚିତ ଶରୀର, ଇଏ ହେଉଛି ଅଜ୍ଞାନମୟ ଶରୀର, କିନ୍ତୁ ଭଗବାନଙ୍କ ଶରୀର ହେଉଛି ସଚିତ ଏବଂ ଆନନ୍ଦମୟ। ଆମର ଶରୀର ହେଉଛି ନିରାନନ୍ଦମୟ, ଆମେ ସବୁବେଳେ ଆନନ୍ଦ ଖୋଜିବୁନି ଯେ କୋଉଠି ଆମେ ଆନନ୍ଦ ପାଇବା, କାରଣ ଆମର ଯୋଉ ରହିଛି ଆମର ପ୍ରକୃତି ହଉଛି ଆନନ୍ଦମୟ ବିନାଶ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରାଯାଇଛି। ଆମେ ସମସ୍ତେ ଯେହେତୁ ଭଗବାନଙ୍କର ଅଂଶ ସେଥିପାଇଁ ଆମେ ସମସ୍ତେ ଆନନ୍ଦମୟ, ତେଣୁ ସେ ଆମେ ଆନନ୍ଦ ଖୋଜି ବୁଲୁଛେ କୋଉଠି ଆମେ ଆନନ୍ଦ ପାଇବା। ଏଇ ଭୌତିକ ଜଗତରେ ଯୋଉ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ ପାଞ୍ଚଟି ବିଷୟବସ୍ତୁ ରହିଛି, ଏଇ ପାଞ୍ଚଟି ବିଷୟରେ ଆମେ ଆନନ୍ଦ ଖୋଜିବାକୁ ବୁଲୁଛେ, କିନ୍ତୁ ଭଗବାନ ହଉଛନ୍ତି ସ୍ୱତ ସ୍ୱୟଂ, ସେ ହଉଛନ୍ତି ସଚ୍ଚିଦାନନ୍ଦମୟ। ସେ ତାଙ୍କର ଆନନ୍ଦ ପ୍ରାପ୍ତ ହେବା ପାଇଁ ଆଉ କିଛି ଦରକାର ନାହିଁ, ସେ ନିଜେ ସ୍ୱୟଂ ଆନନ୍ଦିତ ରୁହନ୍ତି। ତେଣୁ ସେ କଥା କୁହାଉଛି ହନୁମାନଜୀ କହୁଛନ୍ତି କୁତନ୍ୟଥା ସା ଭ୍ରମତ ସ୍ୱାତ୍ମନ, ଭଗବାନ ଯଦି ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ତାହେଲେ ସେ କଣ ପାଇଁ ସୀତା ପ୍ରଦାନୀ ବ୍ୟସନାନି ଈଶ୍ୱରସ୍ୟ। ସୀତାଙ୍କ ଯେତେବେଳେ ଭଗବାନଙ୍କର ଲୀଳାରେ ଯେତେବେଳେ ସୀତାଜୀକୁ ରାବଣ ଅପହରଣ କରିନେଇଛନ୍ତି, ଆମେ ସମସ୍ତେ ଜାଣୁଛେ ସୀତାଜୀ ପ୍ରକୃତ ସୀତାଙ୍କୁ ଅପହରଣ ହେଇନାହିଁ, ଯୋଉ ମାୟା ସୀତାଙ୍କ କୁର୍ମକୋଟ ପୁରାଣରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯାଉଥିଲେ ଦାକ୍ଷିଣାତ୍ୟକୁ, ସେ ସମୟରେ ଜଣେ ରାମଚନ୍ଦ୍ରଙ୍କର ଭକ୍ତ ଜଣେ ଥିଲେ, ବିପ୍ର ଥିଲେ, ସେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରସାଦ ପାଇ, ଯେମିତି ଆମକୁ ଆଜି ନିମନ୍ତ୍ରଣ ହେଇଛି ପ୍ରସାଦ ପାଇବା ପାଇଁ, ସେଭଳି ଭାବରେ ଭଗବାନ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ। ମହାପ୍ରଭୁ ଯେତେବେଳେ ସ୍ନାନ ଇତ୍ୟାଦି ସାରି ଯେତେବେଳେ ଯାଇ ପହଞ୍ଚୁଛନ୍ତି ସେ ବିପ୍ରଙ୍କର ଗୃହରେ, ଦେଖୁଛନ୍ତି ତାଙ୍କର ରୋଷେଇ କିଛି ଚୁଲି ଲାଗିନି ପର୍ଯ୍ୟନ୍ତ, ତେଣୁ ମହାପ୍ରଭୁ ଆସନ୍ତି ପଚାରୁଛନ୍ତି ତମେ କଣ ରୋଷେଇବାସ କିଛି କରିନ, ଆମେ ଭିକ୍ଷା କରିବା ପାଇଁ ଭିକ୍ଷା କରିବା ଡାକିଥିଲ ଆଉ କିଛି ରୋଷେଇବାସ କରିନ। ତେଣୁ ସେ ବିପ୍ର ଜଣଙ୍କ
ଆପଣଙ୍କର କୀର୍ତ୍ତନ ଅଛି, କୀର୍ତ୍ତନ ଅଛି, ଆପଣଙ୍କୁ ଚାଲିବ।
ତେଣୁ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ରାମ ରାମେତି ରାମେତି ରମେ ରାମେ ମନୋରମେ ସହସ୍ରନାମ ତତ୍ତୁଲ୍ୟମ୍ ରାମ ନାମ ବରାନନେ ଆମର ପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ରଙ୍କର ରାମ ରାମେତି ରାମେତି ରମେ ରାମେ ମନୋରମେ ଭଗବାନଙ୍କ ରାମଙ୍କର ନାମ ଏତେ ଆନନ୍ଦଦାୟକ ଯେ ସହସ୍ରନାମ ତତ୍ତୁଲ୍ୟମ୍ ଆପଣମାନେ ଜାଣନ୍ତି ବିଷ୍ଣୁ ସହସ୍ରନାମ ଭଗବାନ ବିଷ୍ଣୁଙ୍କର 1000 ନାମ ରହିଛି ବିଷ୍ଣୁ ସହସ୍ରନାମ ତେଣୁ ସହସ୍ରନାମ ତତ୍ତୁଲ୍ୟମ୍ ରାମ ନାମ ବରାନ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ ହେ ବରାନନେ ଭଗବାନ ରାମଚନ୍ଦ୍ରଙ୍କର ଗୋଟିଏ ନାମ ଏଇ ବିଷ୍ଣୁଙ୍କର 1000 ନାମ ସହିତ ସମାନ ତେଣୁ ରାମ ନାମର କେତେ ମହତ୍ତ୍ୱ ରହିଛି ସେଟା ଆମେ ଅନୁମାନ କରିବା ଶିବଜୀଙ୍କର ଯୋଉ ରହିଛି ତାଙ୍କର ଧ୍ୟାୟ ଭଗବାନଙ୍କର ଏଇ ରାମ ନାମକୁ ସେ ଜ୍ଞାନ କରନ୍ତି ଏଇ ନାମ ଶିବ ଜପେ ପଞ୍ଚମୁଖରେ ଏଇ ନାମ ଶିବ ଜପେ ପଞ୍ଚମୁଖରେ ଏଇ ନାମ ବ୍ରହ୍ମ ଜପେ ଚତୁମୁଖରେ ଏଇ ନାମ ଚତୁମୁଖରେ ଏଇ ନାମ ନାଗ ଜପେ ବୀଣା ଚନ୍ଦ୍ରରେ ଏଇ ନାମ ନାଗ ଜପେ ବୀଣା ଚନ୍ଦ୍ରରେ ଏଇ ନାମ ଶିବ ଜପେ ପଞ୍ଚମୁଖରେ ଏଇ ନାମ ଶିବ ଜପେ ପଞ୍ଚମୁଖରେ ମଧୁରେଇ ହରି ନାମ ମଧୁରେଇ ହରି ନାମ ମଧୁରେଇ ହରି ନାମ ଏଇ ନାମ ଜପେ ଜପେ ବ୍ରଜ ଚଲରେ ଏଇ ନାମ ଜପେ ଜପେ ବ୍ରଜ ଚଲରେ ଭକ୍ତି ବିନନ ବୋଲେ ରେ ଭକ୍ତି ବିନନ ବୋଲେ ରେ ଭକ୍ତି ବିନନ ବୋଲେ ରେ ଭକ୍ତି ବିନନ ବୋଲେ ରେ ଏଇ ନାମ ଜପେ ଜପେ ବ୍ରଜ ଚଲରେ ଏଇ ନାମ ଜପେ ଜପେ ବ୍ରଜ ଚଲରେ ତେଣୁ ଭଗବାନଙ୍କର ନାମ ଏଇଭଳି ଭାବରେ ବହୁତ ମଧୁର କୁହାଯାଇଛି ତେଣୁ ମହାପ୍ରଭୁ ଯେତେବେଳେ ଯାଇଛନ୍ତି ସେ ବିପ୍ରଙ୍କ ପାଖରୁ ସେ ବିପ୍ର କୌଣସି ରୋଷେଇବାସ କରିନାହାନ୍ତି ତେଣୁ ମହାପ୍ରଭୁ ଯେତେବେଳେ ପଚାରିଲେ ସେତେବେଳେ ସେ ବିପ୍ର ଜଣଙ୍କ ସେ ଭଗବାନ ରାମଚନ୍ଦ୍ରଙ୍କର ଅନନ୍ୟ ଭକ୍ତ ତେଣୁ ସେ କହୁଛନ୍ତି ଭଗବାନ ରାମଚନ୍ଦ୍ର ତ ବର୍ତ୍ତମାନ ଅରଣ୍ୟରେ ନିବାସ କରୁଛନ୍ତି ତେଣୁ ତାଙ୍କର ଭାଇ ଲକ୍ଷ୍ମଣ ରାମାନନ୍ଦ ବର୍ତ୍ତମାନ ଯାଇଛନ୍ତି ବଣକୁ ଯାଇଛନ୍ତି ସେ ଫଳମୂଳ ସଂଗ୍ରହ କରିବେ ଫଳମୂଳ ସଂଗ୍ରହ କରିକିରି ଆଣି ଦେଲେ ସୀତାଜୀ ରୋଷେଇ କରିବେ ରୋଷେଇ କରିସାରିଲା ପରେ ଆପଣ ପ୍ରସାଦ ନାହିଁ ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ ବହୁତ ସାନ୍ତ୍ୱନା ଦେଲା ପରେ ତାପରେ ସେ କିଛି ରୋଷେଇବାସ କରି ମହାପ୍ରଭୁଙ୍କୁ ଖାଦ୍ୟ ଦେଇଛନ୍ତି ମହାପ୍ରଭୁ ଯେତେବେଳେ ଖାଦ୍ୟ ଗ୍ରହଣ କଲେ ତାପରେ ତାଙ୍କୁ କହିଲେ କିଛି ଗ୍ରହଣ କରିବା ପାଇଁ ସେ କହିଲେ ନା ନା ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ ସୀତା ମାଙ୍କୁ ରାବଣ କହି ରାକ୍ଷସ ନେଇଗଲା ତେଣୁ ମୋ ଜୀବନ ଅଛି ଲାଭ କଣ ମୋ ଜୀବନକୁ ମୁଁ ତ୍ୟାଗ କରିଦେବା ପାଇଁ ଚାହୁଁଛି ତେଣୁ ତେଣୁ ମୋର ଯୋଉ ଜୀବନରେ ବଞ୍ଚିକି କିଛି ଲାଭ ନାହିଁ ମା ସୀତା ମାଙ୍କୁ ରାବଣ ନେଇଗଲେ ଆଉ ମୋର ବଞ୍ଚିକି ଲାଭ କଣ ମୋର ଜୀବନକୁ ଭିକ ଏଇଭଳି ଭାବରେ କହୁଛନ୍ତି ମହାପ୍ରଭୁ ତାଙ୍କୁ ବୁଝାଉଛନ୍ତି ପ୍ରକୃତରେ ଯୋଉ ଭଗବାନ ରାମଚନ୍ଦ୍ର ହୁଅନ୍ତୁ ସୀତାଜୀ ହୁଅନ୍ତୁ ଏମାନେ ସବୁ ହେଉଛନ୍ତି ଅପ୍ରାପ୍ତ ବସ୍ତୁ ଯେମିତି ଆମର ବର୍ଣ୍ଣନା କରାଯାଇଛି ଅଥ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟ ମିଳି ଏଇ ଯୋଉ ଅପ୍ରାକୃତ ବସ୍ତୁ ଏ ପ୍ରାକୃତ ବସ୍ତୁର ଗୋଚର ହେଇପାରିବ ନାହିଁ। ଆମର ଯୋଉ ଚକ୍ଷୁ ରହିଛି ବା କର୍ଣ୍ଣ ରହିଛି ବା ଜୁହା ରହିଛି ଏସବୁ ଯୋଉ ପ୍ରାକୃତ ବସ୍ତୁ ସବୁ ରହିଛି ଆ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ତେଣୁକରି ଭଗବାନଙ୍କର ଗୋଟେ ନାମ ହେଉଛି ଅଦକ୍ଷତ। ତେଣୁ ଭଗବାନ ହେଉଛନ୍ତି ଅପ୍ରାକୃତ ବସ୍ତୁ, ରାବଣ ହେଉଛନ୍ତି ପ୍ରାକୃତ ବସ୍ତୁ, ସେ ହେଉଛନ୍ତି ଏଇ ଭୌତିକ ଜଗତର, ତାହେଲେ ସେ କେମିତି ମାତା ସୀତାଜୀଙ୍କୁ କେମିତି ଛୁଇଁପାରିବେ? ତେଣୁ ମହାପ୍ରଭୁ କହିଲେ ପ୍ରକୃତରେ ସୀତାଜୀଙ୍କୁ ସେ ନେଇନାହାନ୍ତି, ସୀତାଙ୍କୁ ନେଇଛନ୍ତି ସେ ହେଉଛନ୍ତି ଛାୟା ସୀତା, ସେ ପ୍ରକୃତ ସୀତା ନୁହନ୍ତି। ତେଣୁ ଯେତେବେଳେ ମହାପ୍ରଭୁ ଏଇଭଳିଆ କହି ତାଙ୍କୁ ସନ୍ତରଣ ଦେଇ ପଳେଇଲେ ଦାକ୍ଷିଣାତ୍ୟକୁ ଗଲେ, ଦାକ୍ଷିଣାତ୍ୟ ଗୋଟେ ମନ୍ଦିରରେ କୂର୍ମ ପୁରାଣ ଯେତେବେଳେ ପାଠ ହଉଛି ସେତେବେଳେ ସେଠି ଲେଖା ହେଇଛି ସେ କଥା, ଯେତେବେଳେ ସୀତାଦେବୀ ଜାଣିଲେ ବର୍ତ୍ତମାନ ରାବଣ ଆସିକି ତାଙ୍କୁ ନେବେ, ତେଣୁ ସୀତାଦେବୀ ଅଗ୍ନିଦେବଙ୍କୁ ଆହ୍ୱାନ କରିଛନ୍ତି, ଅଗ୍ନିଦେବଙ୍କୁ ଆହ୍ୱାନ କରିଛନ୍ତି ଏବଂ ସେ ଚାଲିଯାଇଛନ୍ତି, ଅଗ୍ନିଦେବ ତାଙ୍କୁ ନେଇ ରଖିଛନ୍ତି ଅନ୍ୟ ସ୍ଥାନରେ। ତେଣୁ ମାୟାସୀ ପ୍ରକଟ ହେଇଛନ୍ତି, ତେଣୁ ମାୟାସୀ ତାଙ୍କୁ ରାବଣ ନେଇଛନ୍ତି। ତେଣୁ ଯେତେବେଳେ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ଯେତେବେଳେ ରାବଣ ହତ୍ୟା କଲେ ସେତେବେଳେ ଯେତେବେଳେ ସୀତାଦେବୀଙ୍କୁ ଆଣିବା ପାଇଁ ଚାହିଁଲେ, ସୀତାଦେବୀ ସେ ଅଗ୍ନି ପରୀକ୍ଷା ଦେଇ ଆସିଛନ୍ତି, ଅଗ୍ନି ପରୀକ୍ଷାରେ ସେ ଛାୟା ସୀତାଦେବୀ ଚାଲିଯାଇଛନ୍ତି, ସେ ପ୍ରକୃତ ସୀତାଦେବୀ ଅଗ୍ନିଦେବ ଆଣିକି ଭଗବାନ ରାମଚନ୍ଦ୍ରଙ୍କୁ ପ୍ରଦାନ କରିଛନ୍ତି। ତେଣୁ ଭଗବାନ ରାମଚନ୍ଦ୍ର ଭଲ ଭାବରେ ଜାଣିଛନ୍ତି ଯେ ପ୍ରକୃତ ରାବଣକୁ, ରାବଣଙ୍କର ପତ୍ନୀ ସୀତାଙ୍କୁ ଅପହରଣ କରି ନାହିଁ, କିନ୍ତୁ ତଥାପି ସୀତା ପ୍ରଦାନୀ ବ୍ୟସନାନି ଈଶ୍ୱରସ୍ୟ, ସୀତାଙ୍କ ପାଇଁ ଯେତେବେଳେ ଚାଲିଯାଇଛନ୍ତି ସୀତାଦେବୀ ଅପହରଣ ହେଇଯାଇଛି, ହେଇଯାଇଛନ୍ତି ରାବଣ ଅପହରଣ କରିନେଇଛନ୍ତି, ତେଣୁ ଭଗବାନ ରାମଚନ୍ଦ୍ର କ୍ରୋଧ ବ୍ୟସନାନି ଈଶ୍ୱରସ୍ୟ ସେ କ୍ରନ୍ଦନ କରୁଛନ୍ତି। ଇଏ ହେଉଛି ମର୍ତ୍ତ ଶିକ୍ଷା। ଭାଗବତ ନବମସ୍କନ୍ଧରେ ସେଟା ବର୍ଣ୍ଣନା କରାଯାଇଛି ଯେ ସ୍ତ୍ରୀ ପୁଅ ପ୍ରସଙ୍ଗ ଯାଦୃ ସର୍ବତ୍ର ତ୍ରାସମାଭ ଅପି ଈଶ୍ୱରଣ କିମୁତ ଗ୍ରାମସ୍ୟ ବୃତ୍ତି ଦେଶ। ଏଇ ଶିକ୍ଷା ପ୍ରଦାନ କରୁଛନ୍ତି ଭଗବାନ ରାମଚନ୍ଦ୍ର, ଯୋଉ ସ୍ତ୍ରୀ ପୁଅ ପ୍ରସଙ୍ଗ ଯାଦୃ, ଯୋଉ ପୁରୁଷର ସ୍ତ୍ରୀ ପ୍ରତି ଆକର୍ଷଣ, ସ୍ତ୍ରୀର ପୁରୁଷ ପ୍ରତି ଆକର୍ଷଣ, ଏଇ ଭୌତିକ ଜଗତକୁ ସେଥିପାଇଁ ମୈଥୁନାଗାର ବୋଲି କୁହାଯାଇଛି, ଏଠି ପୁରୁଷ ସ୍ତ୍ରୀର ଆକର୍ଷଣ ରହିଛି। ତେଣୁ ଏଇ ଯୋଉ ଏଭଳି ଭାବରେ ଯୋଉ ଆକର୍ଷଣ ରହିଛି, ଇଏ ହେଉଛି ସର୍ବତ୍ର ତ୍ରାସମ ଭୟ, ସବୁଠି ଇଏ ହେଉଛି ତ୍ରାସ ବା ବିଭିନ୍ନ ପ୍ରକାର ଦୁଃଖ ପ୍ରଦାନ କରୁଛି। ଅପି ଈଶ୍ୱରଣାନ୍ତୁ ତ ଈଶ୍ୱରଙ୍କ କଥା ଯେତେବେଳେ ଅଭିଷେକ ଭଗବାନ ରାମଚନ୍ଦ୍ରଙ୍କ ସେ ଅବସ୍ଥା ହେଉଛି, ଆଉ କିମୁତ ଗ୍ରାମସ୍ୟ ବୃହତ୍ତି, ଯେଉଁମାନେ ଗୃହ ଚେତନାରେ ଅଛନ୍ତି, ଯେଉଁମାନେ ତ୍ରିଗୁଣ ଭିତରେ ଅଛନ୍ତି, ସେମାନଙ୍କ କଥା କଣ କହିବା? ତେଣୁ ଏଇଭଳି ଭାବରେ ମହାପ୍ରଭୁ ବିଭିନ୍ନ ପ୍ରକାର ଯୋଉ ରହିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ବିଭିନ୍ନ ମର୍ଯ୍ୟାଦା ସ୍ଥାପନ କରିଛନ୍ତି। ତେଣୁ ଆମେ ଆଜିର ଏଇ ମହାବିଦ୍ୟାଳୟ ତିଥିରେ ଆମେ ଭଗବାନ ରାମଚନ୍ଦ୍ରଙ୍କର ଗୋଟେ ସ୍ତୋତ୍ର ପାଠ କରି ଆମ କଥାକୁ ବିଶ୍ରାମ ଦେବା। ନବମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ଏ ଶ୍ଳୋକଟି କହିଛନ୍ତି, ଯୋଉ ବର୍ଣ୍ଣନା କରାଯାଇଛି ଯେଉଁଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କର ବିଷୟରେ ଯୋଉ ରହିଛନ୍ତି ରାମାୟଣ ମହର୍ଷି ବାଲ୍ମୀକି 25,000 ଶ୍ଳୋକରେ ଭଗବାନ ରାମଚନ୍ଦ୍ରଙ୍କର ଗୁଣାବଳୀ ବର୍ଣ୍ଣନା କରିଛନ୍ତି, ତାଙ୍କ ଜୀବନୀକୁ ପ୍ରସ୍ତୁତ କରିଛନ୍ତି ଏବଂ ଅନ୍ୟାନ୍ୟ ବିଭିନ୍ନ ମୁନି ଋଷିମାନେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ବିଶେଷ ଭାବରେ ଆମର ତୁଳସୀଦାସ ରାମଚରିତ ମାନସ ବର୍ଣ୍ଣନା କରି ରଚନା କରିଛନ୍ତି ଏବଂ ଅନ୍ୟାନ୍ୟ ବିଭିନ୍ନ ମୁନି ଋଷିମାନେ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, କିନ୍ତୁ ଗୋଟିଏ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। ସେହି ଶ୍ଳୋକ ପାଠ କରି ଆମ କଥା ବିଶ୍ରାମ ଦେବା। ସେ କହୁଛନ୍ତି ଗୁର୍ବାଚ୍ୟ ପାଣି ନିଷ୍ପର୍ଶାକ୍ଷଶଳେନ୍ଦ୍ରଙ୍କର ଭଗବାନ ରାମଚନ୍ଦ୍ରଙ୍କର ଶରଣରେ ଯାଉଛି, ଯିଏକି ଗୁର୍ବାଚ୍ୟ ରାଜ୍ୟ ତାଙ୍କର ପିତାଙ୍କର କଥାକୁ ରକ୍ଷା କରିବା ପାଇଁ ସେ ରାଜ୍ୟ ତ୍ୟାଗ କରିଦେଲେ। ରଘୁକୁଳ ରୀତି ସଦା ଚାଲିଯାଇ ପ୍ରାଣ ଯାଇ ପରବଚନ ନ ଯାଇ କୁହାଯାଇଛି। ତୁଳସୀଦାସ କହିଛନ୍ତି ସେ ଗୁର୍ବାଚ୍ୟ ତାଙ୍କର ପିତାଙ୍କର କଥାକୁ ରକ୍ଷା କରିବା ପାଇଁ ସେ ରାଜ୍ୟକୁ ତ୍ୟାଗ କରିଦେଲେ ଏବଂ ବ୍ୟଚରିତ ଅନୁଗମନ 14 ବର୍ଷ ବନବାସ କରିଛନ୍ତି, ଯୋଉ ସବୁ ବନରେ ସେ ବିଚରଣ କରିଛନ୍ତି, କୌଣସି ପାଦୁକା ନଥାଇ ଖାଲି ପାଦରେ ସେ ବିଚରଣ କରିଛନ୍ତି, ତେଣୁ ପଦ୍ମ ପଦ୍ମ ପ୍ରାୟମ ତାଙ୍କର ଯୋଉ ପାଦ ଏତେ ପାଦ ପଦ୍ମ ଏତେ ସୁକୋମଳ, ତାଙ୍କର ପତ୍ନୀ ପ୍ରିୟା ସୀତାଦେବୀଙ୍କର ମଧ୍ୟ ହସ୍ତକମଳ ଯେତେବେଳେ ସ୍ପର୍ଶ ପାଉଛନ୍ତି ସେତେବେଳେ ତାଙ୍କର ପାଦକୁ କଷ୍ଟ ହେଉଛି। ఎవరి కావాలి భగవాన్ పాదపద్మ కుమార్ పాదపద్మ పాణి స్పర్శ కిమాభ్యాం తంకర పత్నీకర పాదపద్మర హస్తస్పర్శ కరివాకు గలబెళ్ళు తమ కష్ట లాగుచి క్షమాభ్యాం సహి పరినాంచి ఎత్తి కష్ట లాగుచి ఎవరి కావాలి భగవాన్ రామచంద్రంకర కుమార్ పాదపద్మ విషయ వర్ణన కరయైచి ఏమొన ఎత్తి భగవాన్ బనరే ଚାଲୁଥିଲେ ବେଚାର କରୁଥିଲେ ସେତେବେଳେ ମୃଜିତ ପଥରୁ ଯୋଉ ହରିଦ୍ରାମ ଗାଧ୍ୟାମ ଭଗବାନ ସେତେବେଳେ ବିଚରଣ କରନ୍ତି ତାଙ୍କର ଯୋଉ ଥକାକୁ ଥକି ଯାଆନ୍ତି ତାକୁ ଦୂର କରିବା ପାଇଁ ଲକ୍ଷ୍ମଣ ଦେବ ଏବଂ ହନୁମାନ ଇତ୍ୟାଦି ତାଙ୍କର କଥାକୁ ତାଙ୍କର ଦୂର କରନ୍ତି ତାଙ୍କର ଯୋଉ ଥକାଙ୍କୁ ଦୂର କରନ୍ତି ଏବଂ ବୈରୁପ୍ୟା ସୁପଙ୍କା ସୁପଙ୍କା ଯେତେବେଳେ ଆସିଥିଲା ରାମଚନ୍ଦ୍ରଙ୍କୁ ବିବାହ କରିବା ପାଇଁ ସେଇ ସେଇ ସୁପଣକାଙ୍କୁ ଭଗବାନ ବୈରୁପ୍ୟ କରିଦେଇଥିଲେ ବୈରୁପ୍ୟା ସୁପଣକା ପ୍ରିୟ ଦୂର ଋଷା ଆରୋପିତ ଭୂମିତି ପ୍ରିୟ ଦୂର ଋଷା ଯେତେବେଳେ ରାବଣ ନେଇଗଲେ ତାଙ୍କ ପ୍ରିୟାଙ୍କୁ ତେଣୁ ସେଇ ଦୁଃଖରେ ସେ ଯେତେବେଳେ ଯାଇ ପହଞ୍ଚନ୍ତି ବଦ୍ଧ ସେତୁ ତସ୍ତାବ୍ଦୀ ଯୋଉ ଅଭି କହିଲେ ଯୋଉ ସାଗର କୂଳରେ ପହଞ୍ଚନ୍ତି ଆରବ ସାଗରରେ ପହଞ୍ଚନ୍ତି ସେଇ ସମୟରେ ଯେତେବେଳେ ସାଗର ତାଙ୍କୁ ସ୍ପର୍ଶ ଦଉନାହିଁ ସେତେବେଳେ ବୃମ୍ଭି ଜୁମ୍ଭା ତାଙ୍କ ସହିତ କ୍ରୋଧ ପ୍ରକାଶ କରିଛନ୍ତି ସେତେବେଳେ ସେ ସମୁଦ୍ରର ଜଳ ସବୁ ତାତି ଉଠିଲା ଏବଂ ସମୁଦ୍ରରେ ଯେତେ ଜୀବ ଅଛନ୍ତି 9 ଲକ୍ଷ ପ୍ରକାର ଜଳ ଜୀବ ଅଛନ୍ତି ସେମାନେ ସମସ୍ତେ କଷ୍ଟ ଅନୁଭବ କଲେ ଛଟପଟ ହେଲେ ତାଙ୍କର ପ୍ରାଣ ଚାଲିବ ବୋଲି ଏଭଳି ଲାଗିଲା ତେଣୁ ବରୁଣ ଦେବ ଆସି ଭଗବାନଙ୍କୁ ପଥ ପ୍ରଦାନ କରିଛନ୍ତି ପ୍ରସ୍ତାବ ବିରୋଧ ସେ ଦୁଃଖଦେବ ଧନ ଏବଂ ଏଇଭଳି ଭାବରେ ସେ ଯେତେବେଳେ ପଥ ନିର୍ମାଣ କରିଛନ୍ତି ସେତୁବନ୍ଧ ନିର୍ମାଣ କରିଛନ୍ତି ସେଇ ସେତୁବନ୍ଧରେ ଯାଇ ଲଙ୍କାରେ ଫଳଦେବ ଦହନ ଫଳ ଯେ ରାବଣ ତାକୁ ଦହନ କରିଛନ୍ତି ତାକୁ ହତ୍ୟା କରିଛନ୍ତି ତେଣୁ ସେଇ କୁଶଳେନ୍ଦ୍ରଙ୍କର ମୁଁ ଶରଣରେ ଯାଉଛି ତେଣୁ ସେଇ ଭଗବାନ ରାମଚନ୍ଦ୍ରଙ୍କର ଆତ୍ମାକୁ ଧ୍ୟାନ କରି ତାଙ୍କର ପ୍ରାର୍ଥନା ତାଙ୍କର କୃପା ଆଶୀର୍ବାଦ କରି ମହାବୀରଙ୍କର ହନୁମାନଙ୍କ କୃପା ଆଶୀର୍ବାଦ ପ୍ରାର୍ଥନା କରି ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ନାରାୟଣ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି
जय श्री गुरुदेव की सीताराम हनुमान की समस्त भक्त वृंद की बहुत भगवानंद बार
बर्तमान
प्रसाद दिजिव तापरे आम प्रोग्राम अच्छे
ମାତେ ଆସିବେ।